ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ପୁରୀ ରାସ୍ତା ଛଅଥାକିଆ ଆଉ କେସିଙ୍ଗା ଜୁନାଗଡ଼ ଜାତୀୟ ରାଜପଥ ହେବା ଚାରିଥାକିଆ। ମୁଖ୍ୟମନ୍ତ୍ରୀ ଦେଲେ ସୂଚନା। ରାଇଜେ ଜାତୀୟ ଶିକ୍ଷାନୀତି 2020 ଲାଗୁ କରିବାର ବାବଦେ କୁଳପତି ଆଉ କଲେଜ ଅଧ୍ୟକ୍ଷମାନଙ୍କ ସାଙ୍ଗେ ଆଲୋଚନା କଲେ ଉଚ୍ଚଶିକ୍ଷାମନ୍ତ୍ରୀ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ଥି ଦରକାରୀ ପରିବର୍ତ୍ତନ କରବାର୍କେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଇଜେ ଖୁବ୍ ଜଲ୍ଦି ଲାଗୁ ହେବା ସୁଭଦ୍ରା ଯୋଜନା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରଟି 23 ବଛର ଅଭିନୟ କରିଥିବା ଅଭିନେତା ଗୋପାଳ ସାହୁଙ୍କର ପରଲୋକ। ଭୁବନେଶ୍ୱର ପୁରୀ ରାସ୍ତା 6 ଲେନ୍ ବିଶିଷ୍ଟ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ନୂଆଦିଲ୍ଲୀଠାରେ କେନ୍ଦ୍ର ସଡ଼କ ପରିବହନ ଆଉ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଜି ଗୋଟିଏ ବୈଠକ ଉତ୍ତରୁ ମୁଖ୍ୟମନ୍ତ୍ରୀ ଇ ବିଷୟ ସୂଚନା ଦେଇଛନ୍। ହେନ୍ତା କେସିଙ୍ଗା ଜୁନାଗଡ଼ 26 ନମ୍ଘର ଜାତୀୟ ରାଜପଥ ଚାରିଥାକିଆ ରାସ୍ତା ଲାଗି 1000 କୋଟି ଟଙ୍କା ଖର୍ଚ୍ଚ ହେବା। ବଡ଼ବିଲ୍ ଚଣ୍ଡିଖୋଲ ରାସ୍ତା 8 ଥାକିଆ କରାଯିବା। ସେନ୍ତା ଖୋର୍ଦ୍ଧା ନୟାଗଡ଼ 4 ଲେନ୍ ରାସ୍ତା ସହିତ ସର୍ଭିସ୍ ରୋଡ୍ ଲାଗି 1100 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରନ ବିପ୍ଳବ ଆନ୍ବା ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚଶିକ୍ଷା କ୍ଷେତ୍ର ସ୍ନାତକ ସ୍ତରଟି ଜାତୀୟ ଶିକ୍ଷାନୀତି ପ୍ରଣୟନ କରବାର ବାବଦେ ହୋଇଥିବା ଆଲୋଚନା ଚକ୍ରଟି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ ଯେ 1936 ମସିହାରୁ ଓଡ଼ିଶା ଗୋଟିଏ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଥିଲା। 2036 ମସିହା ତକ ଓଡ଼ିଶାର ସାମାଜିକ ଆଉ ଅର୍ଥନୈତିକ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲକ୍ଷ୍ୟ ରଖିଛନ୍। ଇତାକେ ସାକାର କରିବା ଲାଗି ଜାତୀୟ ଶିକ୍ଷାନୀତି ପ୍ରଣୟନ ହେବା ଜରୁରୀ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଯୁଗ୍ମ ସଚିବ ଏନ୍ ଗୋପୁ କୁମାର, ବିଭାଗର କମିଶନର ଆର୍ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆଉ କଲେଜ ଅଧ୍ୟକ୍ଷମାନେ ସାମିଲ ହୋଇଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ 2020 ଥିବା ଅସଙ୍ଗତିମାନଙ୍କୁ ଆଇନ ଆଉ ନିୟାମକ ଅନୁସାରେ ବଦଲାବାର ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ବାବଦେ ଗୋଟିଏ ଚିଠି ଜରିଆରେ ସେ ଅନୁରୋଧ କରି କହିଛନ୍ ଯେ ଓଡ଼ିଶାନ ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡକେ ବଜାୟ ରଖବାର ଲାଗି ଏନ୍ତା ସଂଶୋଧନର ଗୁରୁତ୍ୱ ରହିଛେ। ସେ ସମୟରେ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ କରିଥିଲେ, ଯେନ୍ଟାକି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମର ପରିପନ୍ଥିଆଏ। ହେଥିର୍ଲାଗି ଶିକ୍ଷାବିତ୍ ଆଉ ଶିକ୍ଷାନୁଷ୍ଠାନମାନଙ୍କର ବିଶ୍ୱସନୀୟତାକେ ବଜାୟ ରଖବାର ଲାଗି ସଂଶୋଧିତ ଆଇନର ଫେରଘାଏ ବିଚାର କରବାର ଦରକାର ରହିଛେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ଚିଠିଟି ଲେଖିଛନ୍। 78 ନମ୍ଘର ସ୍ୱାଧୀନତା ଦିବସ ପାଳନର ଆଗରୁ ଗଲା 9 ତାରିଖରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନଥି ମୂଳ ହୋଇଥିବା ହର୍ ଘର୍ ତିରଙ୍ଗା ଅଭିଯାନଟି ଦେଶବାସୀ ସାମିଲ ହୋଇଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସକାଳେ ଇ ଅଭିଯାନଟି ହୋଇଥିବା ବାଇକ୍ ରେଲିକେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନୁ ଶୁଭାରମ୍ଭ କରିଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାନ ହର୍ ଘର୍ ତିରଙ୍ଗା ଅଭିଯାନଟି କାର୍ଯ୍ୟକ୍ରମମାନ କରାଯାଉଛେ। ସମ୍ଭଲପୁରଠାରେ ଡାକମଣ୍ଡଳ ତରଫ ହର୍ ଘର୍ ତିରଙ୍ଗା ଅଭିଯାନ କରାଯାଇଥିଲା। ଏଥି ଡାକ ଅଧିକାରୀ ଆର୍ କର୍ମଚାରୀମାନେ ମହାଡାକପାଲ ଅଫିସ୍ରୁ ସମଲେଶ୍ୱରୀ ମନ୍ଦିର ତକ ପଦଯାତ୍ରା କରିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଲେଶ୍ୱରୀ ମନ୍ଦିର ପରିସରନୁ ଗୋଟିଏ ତିରଙ୍ଗା ଶୋଭାଯାତ୍ରା ଖଡ଼ିଆଲ ସହରର ଭିନ୍ ଭିନ୍ ଠାନ୍ ବୁଲିଥିଲା। ଜାତୀୟତାର ପ୍ରତୀକ ତିରଙ୍ଗା ପତାକାର ସମ୍ମାନକେ ନେଇକରି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ 1000 ଛାତ୍ରଛାତ୍ରୀଙ୍କୁ ନେଇକରି ତିରଙ୍ଗା ପ୍ରଦର୍ଶନ କରାଯାଇଥିଲା। ଇତା ଋତୁରୁ ରାମେଶ୍ୱର ଷ୍ଟାଡିୟମ୍ଠାରେ ହୋଇଥିବା ଗୋଟିଏ ସଭାଟି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଉଦ୍ବୋଧନ ଦେଇଥିଲେ। ବୌଦ୍ଧ ଜିଲ୍ଲା ସଦର ମହକୁମାନ ବୌଦ୍ଧ ପଞ୍ଚାୟତ ସମିତି ତରଫ ଗୋଟିଏ ତିରଙ୍ଗା ଶୋଭାଯାତ୍ରାଟି ସାଧାରଣ ଲୋକ ଆର୍ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ହୋଇଥିବା ତିରଙ୍ଗା ଶୋଭାଯାତ୍ରା ଗାନ୍ଧୀଛକଠାରୁ ବାହାରି କରି ସହର ବୁର୍ଲାଉତରୁ ବୀର ସୁରେନ୍ଦ୍ର ସାଏ ଛକଠାରେ ପହଞ୍ଚଥିଲା। ଏହି ଅବସରରେ କରାଯାଇଥିବାର କେନ୍ଭାସ୍ଟି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଆଉ ଅଲଗା ସିଆନ୍ ସୁଜନମାନେ ନିଜ ନିଜର ବାର୍ତ୍ତା ଦେଇଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରୁ ଗୋଟିଏ ତିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ତିରଙ୍ଗା ଧରିକରି ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଆଉ ସ୍ୱେଚ୍ଛାସେବୀମାନେ ପଦଯାତ୍ରା କରିଥିଲେ। ପଛେ ଷ୍ଟାଡିୟମ୍ଠାରେ ଦସ୍ତଖତ ଅଭିଯାନ ଆର୍ ସେଲ୍ଫି ପଏଣ୍ଟରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ହୋଇଥିବା ତିରଙ୍ଗା ଶୋଭାଯାତ୍ରା କୌଶଲ କଲାମଣ୍ଡପ ପଡ଼ିଆନୁ ବାହାରି କରି ଭାଗୀରଥୀ ଛକ୍ତଗ୍ନ ପହଞ୍ଚଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ହୋଇଥିବା କାର୍ଯ୍ୟକ୍ରମଟି ବହୁତ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇକରି ତିରଙ୍ଗାର ମହନୀୟତା ବାବଦେ ଉଦ୍ବୋଧନ ଦେଇଥିଲେ। ଅଭିଯାନକେ ସଫଲ କରବାର ଲାଗି ଜାତୀୟ ପତାକା ସହିତ ଫଟୋ ଉଠାଇକରି ହର୍ ଘର୍ ତିରଙ୍ଗା ୱେବ୍ସାଇଟ୍ନ ଅପ୍ଲୋଡ଼ କରବାର ଲାଗି ଲୋକ ସଚେତନ କରାଯାଇଥିଲା। ରାଇଜେ ଖୁବ୍ ଜଲ୍ଦି ସୁଭଦ୍ରା ଯୋଜନା ଲାଗୁ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ସେ କହିଛନ୍ ଯେ ଇ ଯୋଜନାର ମାର୍ଗଦର୍ଶିକା ତିଆରି ହୋଇସାରିଛି, ହେଲେ ଏଥିଲାଗି ସାଧାରଣ ଲୋକଙ୍କୁ ମତାମତ ଲୋଡ଼ାଯାଉଛି। ଆଇବାକାଲି ତକ୍ ଜିଲ୍ଲାପାଳମାନେ ତାଙ୍କ ରିପୋର୍ଟ ଦେବା ଋତୁରୁ ମତାମତ ଆଧାରଥି ମାର୍ଗଦର୍ଶିକାର ଦରକାରୀ ସଂଶୋଧନ କରାଯିବା ଆଉ ଏତାକେ ସାର୍ବଜନୀନ କରାଯିବା ବୋଲି ସେ କହିଛନ୍। ଶ୍ରୀମତୀ ପରିଡ଼ା କହିଛନ୍ ଯେ
ସାଧାରଣ ଲୋକଙ୍କର ଯେଉଁମାନେ ପ୍ରତିନିଧି ଅଛନ୍ତି, ଯେଉଁମାନେ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନେ ପତ୍ରକାର ବନ୍ଧୁମାନେ ବି ଅଛନ୍ତି, ସମାଜରେ ଯାହାଙ୍କ ମତ ଆବଶ୍ୟକ କିଛି ସୁଧାର କରିବା ପାଇଁ, ତେଣୁ ମୁଁ ଭାବୁଛି ଗୋଟେ ଥର ସାଧାରଣ ଲୋକଙ୍କର ମତକୁ ନେଇଯିବା ପାଇଁକି ମୁଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲି। 14 ତାରିଖ ସୁଦ୍ଧା ଏ ରିପୋର୍ଟ କଲେକ୍ଟରମାନଙ୍କ ପାଖରୁ ଆସିବ। ଯାହା ଡିପାର୍ଟମେଣ୍ଟର ଅଧିକାରୀମାନେ ବା ମିନିଷ୍ଟର ସ୍ତରର ଲୋକ ବସିକି ଯେଉଁଟା ଫାଇନାଲ ହୋଇଛି, ଫିଡ୍ବ୍ୟାକ୍ଟା ଆସିଲା ମାନେ ଫିଜିବିଲିଟି ଉପରେ ଆଉ ଟିକେ ଚର୍ଚ୍ଚା ହେବ। ଯାହା ଗ୍ରାସରୁଟ୍ର ଫିଡ୍ବ୍ୟାକ୍ ରହିବ ସେହି ଆଧାରରେ ଏସ୍ଓପି ମଡିଫିକେସନ ହେବ।
ପୁରୀ ଶ୍ରୀକ୍ଷେତ୍ରନା ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମେତ ରଥ ଉପରେ ହୋଇଥିବା ଅଘଟନର ତଦନ୍ତ ମୂଳ ହୋଇଛି। ଶ୍ରୀ ବଳଭଦ୍ରଙ୍କର ବାଡ଼ଗ୍ରାହୀଙ୍କୁ ଗଲାକାଲି ତିନିଜଣିଆ ତଦନ୍ତ କମିଟି ପଚରାଉଚରା କରିଛନ୍। ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିରର ନୀତି ପ୍ରଶାସକ ଆଉ ପୁରୀ ସଦର ଉପ ଆରକ୍ଷୀ ଅଧୀକ୍ଷକଙ୍କୁ ନେଇକରି ଗଠନ କରାଯାଇଥିବା ଏହି କମିଟି ଦରକାର ପଡ଼ିଲେ ଅଲଗାମାନଙ୍କୁ ପଚରାଉଚରା କରିବେ। ତଦନ୍ତ ରିପୋର୍ଟକେ ଶ୍ରୀମନ୍ଦିର ପରିଚାଳନା କମିଟିକେ ଦିଆଯିବା ବୋଲି ଜଣାପଡ଼ିଛି। ରାଜ୍ୟ ଅବକାରୀ ବିଭାଗ ତରଫ ଭଙ୍ଗକେ ନିଶା ଦର ଭାବେ ଘୋଷଣା କରାଯାଇଛି। ଗଞ୍ଜେଇ ଗଛର ପତନରୁ ଭଙ୍ଗ ତିଆରି ହେସି, ଏଟା ଖାଇଲେ ଭାବନା ଆଉ ବୁଦ୍ଧିଥି ଅସଙ୍ଗତି ସହିତ ଉତ୍ତେଜନା ସୃଷ୍ଟି କରସି। ହେଥିଲାଗି ଭଙ୍ଗକେ ନିଶା ଦର ଭାବେ ଘୋଷଣା କରାଯାଇଛି ବୋଲି ବିଭାଗର ଗୋଟିଏ ବିଜ୍ଞପ୍ତିନୁ ଜଣାପଡ଼ିଛି। ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ହେବାରକେ ଥିବା ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବା ଲାଗି ଓଡ଼ିଶାର 5 ଜଣ ମହିଳା କର୍ମଚାରୀ ଆର୍ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କର ଭିତରେ 3 ଜଣ ଅଙ୍ଗନବାଡ଼ି କର୍ମୀ ରହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ସମାରୋହନ ଜାତି ଉଦ୍ଦେଶ୍ୟ ଭାଷଣ ଦେବାର ସମୟଥି ସାମିଲ ହେବାରକେ ଏହି କର୍ମଚାରୀ ଆର୍ ଅଧିକାରୀମାନଙ୍କୁ ରାଜ୍ୟ ମହିଳା ଆଉ ଶିଶୁ କଲ୍ୟାଣ ବିଭାଗ ସୁପାରିଶ କରିଥିଲେ। ଏମାନଙ୍କର ଭିତରେ ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱପ୍ନାଦୀପ ପଟ୍ଟନାୟକ ରହିଥିବାର ଜଣାପଡ଼ିଛି। ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଏଥର ଇ ଦିବସର ବିଷୟ ରହିଛି କାହାରି ହସିର ଲାଗି ଆଜି ନିଜେ ସହାୟକ ହୁଅ। ଏହାଦେ ତକ୍ ରାଇଜେ 17 ଅଙ୍ଗଦାନ ହୋଇଛି। ଏହାଦେ ସରକାରୀ ହସ୍କିଟାଲର ଚିକିିିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀମାନଙ୍କର ଅଙ୍ଗଦାନ ଉପରେ ଜୋର୍ ଦିଆଯାଉଛି। ଏଥି ବହୁତ ମୂଲ୍ୟବାନ ଜୀବନ ବଞ୍ଚାଯାଇପାରବା। ବରଗଡ଼ ଧନୁଯାତ୍ରାର ନାକରା କଳାକାର ଗୋପାଳ ସାହୁଙ୍କର ଆଜି ଝାରସୁଗୁଡ଼ାର ଗୋଟିଏ ଡାକ୍ତରଖାନାଥି ଚିକିତ୍ସାଧୀନ ଅବସ୍ଥାନ ପରଲୋକ ହୋଇଯାଇଛି। ତାଙ୍କୁ 70 ବର୍ଷ ବୟସ ହୋଇଥିଲା। ଧନୁଯାତ୍ରାନ 23 ବର୍ଷ ଧରିକରି ସେ କଂସ ଭୂମିକାଟି ଅଭିନୟ କରିକରି ପ୍ରଶଂସା ଠୁଲେଇଥିଲେ। ଏତା ସହିତ ସେ କେତେଟା ସିନେମାଥି ବିଲ୍ ଅଭିନୟ କରିଥିଲେ। ଏତାର ଭିତରେ ସମ୍ବଲପୁରୀ ଚଳଚ୍ଚିତ୍ର ଭୁକା ଆର୍ ସଲାବୁଢ଼ା ରହିଛି। ତାଙ୍କର ବିୟୋଗଥି ଭିନ୍ ଭିନ୍ ମହଲନ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଗୋପାଳ ସାହୁଙ୍କର ବିୟୋଗଥି ଗଭୀର ଶୋକ ପ୍ରକାଶ କରିବା ସହିତ ଦିବଂଗତ ଆତ୍ମାର ସଦ୍ଗତି ଆଉ ଶୋକସନ୍ତପ୍ତ ପରିବାରକେ ସମ୍ବେଦନା ଜଣାଇଛନ୍। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସିଆର୍ପିଏଫ୍ର ସମ୍ବଲପୁର ଗ୍ରୁପ୍ ସେଣ୍ଟରଠାରେ ଆଜି ଗୋଟିଏ ବାଇକ୍ ରାଲି କରାଯାଇଥିଲା। ଏଥି 100 ଅଧିକ ଅଧିକାରୀ ଆର୍ କର୍ମଚାରୀ ବାଇକ୍ମାନଙ୍କେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମର ମହାନତାକେ ସମ୍ମାନ ଦେବାର ଲାଗି ହୋଇଥିବା ଏହି କାର୍ଯ୍ୟକ୍ରମକେ ଡିଆଇଜି ସଞ୍ଜୟ କୁମାର ସିଂ ଉଦ୍ଘାଟନ କରିଥିଲେ। ଆଇବାକାଲ ଆର୍ ପରଦିନ ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟରଠାରୁ ଗୋଟିଏ ତ୍ରିରଙ୍ଗା ଯାତ୍ରା ବାହାର କରାଯିବା ବୋଲି କୁହାଯାଇଛି। ଦେବଗଡ଼ ଜିଲ୍ଲା କଣ୍ଟାମାଲ କୋର୍ଟ ପରିସନ୍ନ ଆଇନସେବା ସମିତି ତରଫରୁ ଗୋଟିଏ ସଚେତନତା ଶିବିର କରାଯାଇଥିଲା। ଇନ ବକ୍ତାମାନେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଯୋଜନା ଭାବେ ବୁଝାଇଥିଲେ। ଅତିରିକ୍ତ ଜିଲ୍ଲା ଆଉ ଦୌରା ଜଜ୍ ଅଜୟ କୁମାର ପ୍ରଧାନ ନିଶୁଳ୍କ ଆଇନସେବା ଭାବେ ଶିବିରର ଆଲୋଚନା କରିଥିଲେ। ଆଇବା ଗୁରୁବାର ତକ 7 ଜିଲ୍ଲାନ ଜବର ବର୍ଷା ହେବାର ଅନୁମାନ ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍। ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଲୟର ବୋଲେ ଆଜି ବିଜୁଳି ମାରବାର ସହିତ ବର୍ଷା ହେବା। ଆଇବାକାଲି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ଅନୁଗୁଳ ବାଗିର ଜିଲ୍ଲାମାନଙ୍କେ 7-11 ସେଣ୍ଟିମିଟର ବର୍ଷା ହେବାର ଅନୁମାନ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଲଭଣ୍ଡାରକେ ଜଳପ୍ରବାହ କମ୍ବାରୁ ଆଗରୁ ଖୋଲାଯାଇଥିବା ଡ୍ୟାମ୍ର ସବୁ ସ୍ଲୁଇସ୍ ଗେଟ୍କେ ଆଜି ବନ୍ଦ କରାଯାଇଛି। ଜଲଭଣ୍ଡାରର ଜଳସ୍ତର ଆଜି ଉପରବେଳା 613.91 ଫୁଟ ରହିଥିଲା। ଭୁବନେଶ୍ୱର ପୁରୀ ରାସ୍ତା 6-ଥାକିଆ ଆଉ କେସିଙ୍ଗା ଜୁନାଗଡ଼ ଜାତୀୟ ରାଜପଥ ହେବା 4-ଥାକିଆ, ମୁଖ୍ୟମନ୍ତ୍ରୀ ଦେଲେ ସୂଚନା। ରାଇଜେ ଜାତୀୟ ଶିକ୍ଷାନୀତି 2020 ଲାଗୁ କରିବାର ବାବଦେ କୁଳପତି ଆଉ କଲେଜ ଅଧ୍ୟକ୍ଷମାନଙ୍କର ସାଙ୍ଗେ ଆଲୋଚନା କଲେ ଉଚ୍ଚଶିକ୍ଷାମନ୍ତ୍ରୀ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ଥି ଦରକାରୀ ପରିବର୍ତ୍ତନ କରିବାରକେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଇଜେ ଖୁବ୍ ଜଲ୍ଦି ଲାଗୁ ହେବା ସୁଭଦ୍ରା ଯୋଜନା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଉ ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରଥି 23 ବର୍ଷ ଅଭିନୟ କରିଥିବା ଅଭିନେତା ଗୋପାଳ ସାହୁଙ୍କର ପରଲୋକ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।
ଅଛନ୍ତି।